ആകാശവാണി. ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ବିଶ୍ୱ ଅର୍ଥନୈତିକ କ୍ଷେତ୍ର ଏବଂ ଅଭିବୃଦ୍ଧିକୁ ଦୀର୍ଘ ସମୟ ଧରି G20 ସହଯୋଗ ପ୍ରଦାନ କରିଆସିଛି କହିଲେ ପ୍ରଧାନମନ୍ତ୍ରୀ. ସମ୍ମିଳନୀ ପରିପ୍ରେକ୍ଷୀରେ ବିଭିନ୍ନ ଦେଶର ନେତୃବୃନ୍ଦଙ୍କ ସହ କଲେ ଆଲୋଚନା. ଦେଶରେ କାର୍ଯ୍ୟକାରୀ ହୋଇଥିବା ନୂତନ 4 ଶ୍ରମ ସଂହିତାକୁ ସ୍ୱାଗତ କଲେ ଆନ୍ତର୍ଜାତିକ ପ୍ରମୁଖ ସଂଗଠନ. ତେଲଙ୍ଗାନାର ହାଇଦ୍ରାବାଦଠାରେ ଆତ୍ମସମର୍ପଣ କଲେ 37 ମାଓବାଦୀ. ଭିଏତନାମରେ ପ୍ରବଳ ବର୍ଷାଜନିତ ବନ୍ୟା ପରିସ୍ଥିତିରେ ମୃତ୍ୟୁ ସଂଖ୍ୟା 55 ବୃଦ୍ଧି ଏବଂ ଗୁଆହାଟୀ ଟେଷ୍ଟର ଆଜି ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା 6 ବିନିମୟରେ ସଂଗ୍ରହ କରିଛି 247 ରନ୍. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବିଶ୍ୱର ବିକାଶ କ୍ଷେତ୍ରଗୁଡ଼ିକ ଉପରେ ପୁନଃ ବିଚାର ବିମର୍ଶ କରିବାର ଆବଶ୍ୟକତା ରହିଛି. ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଆଜି G20 ଶିଖର ସମ୍ମିଳନୀର ପ୍ରଥମ ଅଧିବେଶନକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱ ଅର୍ଥନୈତିକ କ୍ଷେତ୍ର ଏବଂ ଅଭିବୃଦ୍ଧିକୁ G20 ଦୀର୍ଘ ସମୟ ଧରି ସହଯୋଗ ପ୍ରଦାନ କରିଆସିଛି, ତେବେ ବିଶ୍ୱସ୍ତରରେ କାର୍ଯ୍ୟକାରୀ ହେଉଥିବା କେତେକ ବ୍ୟବସ୍ଥା ଜନସଂଖ୍ୟାର ଏକ ବଡ଼ ଭାଗକୁ ସମ୍ବଳରୁ ବଞ୍ଚିତ କରିବା ସହିତ ପ୍ରାକୃତିକ ପରିବେଶ ଆହ୍ୱାନଗୁଡ଼ିକୁ ଅଧିକ ବ୍ୟାପକ କରିଛି. ଆଫ୍ରିକାରେ ଏହି ଆହ୍ୱାନଗୁଡ଼ିକର ପ୍ରଭାବ ବିଶେଷ ଭାବରେ ପରିଲକ୍ଷିତ ହେଉଛି. ନୂଆଦିଲ୍ଲୀରେ ଅନୁଷ୍ଠିତ G20 ସମ୍ମିଳନୀ ଏହାର ସମାଧାନ ଦିଗରେ ନିଆଯାଇଥିବା କେତେକ ଐତିହାସିକ ନିଷ୍ପତ୍ତି ଏବେ ଗତିଶୀଳ ହେଉଥିବା ଜଣାପଡ଼ିଛି. ପର୍ଯ୍ୟଟନ, ଖାଦ୍ୟ ସୁରକ୍ଷା, ଡିଜିଟାଲ ଅର୍ଥନୀତି, ନବସୃଜନ, ଦକ୍ଷ ପ୍ରବାସୀ ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ଦକ୍ଷିଣ ଆଫ୍ରିକା ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି. ବୈଷୟିକ ସ୍ତରରେ ଦକ୍ଷିଣ ବିଶ୍ୱର ଅଧିକ ପ୍ରତିନିଧିତ୍ୱ ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି. ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ ଦୃଷ୍ଟିକୋଣ ଆଧାରରେ ପ୍ରଧାନମନ୍ତ୍ରୀ ତାଙ୍କ ମତ ଉପସ୍ଥାପନ କରିଛନ୍ତି. ଏକ ବିଶ୍ୱ ପାରମ୍ପରିକ ଜ୍ଞାନଭଣ୍ଡାର ପ୍ରତିଷ୍ଠା, ଆଫ୍ରିକା ଦକ୍ଷତା ମାନକ ନିର୍ଦ୍ଧାରଣ, ବିଶ୍ୱସ୍ତରରେ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଦଳ ଗଠନ, ନିଶା ବିରୋଧୀ ପଦକ୍ଷେପକୁ ଅଧିକ ତ୍ୱରାନ୍ୱିତ କରିବା ଉପରେ ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଗୁରୁତ୍ୱ ପ୍ରଦାନ କରିଛନ୍ତି. ବିନାଶକାରୀ ଅର୍ଥନୀତିକୁ ମୁକାବିଲା କରିବା ଦିଗରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମିଳିମିଶି କାମ କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି. ପ୍ରଥମଥର ପାଇଁ G20 ସମ୍ମିଳନୀ ଆଫ୍ରିକାରେ ଅନୁଷ୍ଠିତ ହେଉଛି. G20 ଶିଖର ସମ୍ମିଳନୀ ଅବସରରେ ଜୋହାନ୍ସବର୍ଗଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଜି ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଶ୍ରୀ ଷ୍ଟାର୍ମର୍ଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଫଳପ୍ରଦ ଆଲୋଚନା ହୋଇଛି. ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରେସ୍ଙ୍କ ସହ ମଧ୍ୟ ସଫଳ ଆଲୋଚନା ହୋଇଥିବା ନେଇ ଶ୍ରୀ ମୋଦି ସୂଚନା ଦେଇଛନ୍ତି. ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟ୍ରୋନିଓ ଆଲବାନିଜ୍ ଏବଂ କାନାଡ଼ା ପ୍ରଧାନମନ୍ତ୍ରୀ ମାଇକ୍ କାର୍ନିଙ୍କ ସହ ପ୍ରଧାନମନ୍ତ୍ରୀ ବୈଠକରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି. ଅଷ୍ଟ୍ରେଲିଆ, କାନାଡ଼ା, ଭାରତ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ସହଭାଗିତା ନେଇ ଉଭୟ ଦେଶ ସହମତ ହୋଇଥିବା କହିଛନ୍ତି. ଏଭଳି ପଦକ୍ଷେପ ଯୋଗାଣ ଶୃଙ୍ଖଳରେ ବିବିଧତା, ସ୍ୱଚ୍ଛ ଶକ୍ତି ଏବଂ କୃତ୍ରିମ ବୁଦ୍ଧିମତାର ବ୍ୟାପକ ବ୍ୟବହାରକୁ ସମର୍ଥନ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି. ଆନ୍ତର୍ଜାତିକ ଶ୍ରମ ସଂଗଠନ ଏବଂ ଆନ୍ତର୍ଜାତିକ ସାମାଜିକ ସୁରକ୍ଷା ସଂଘ ଭଳି ପ୍ରମୁଖ ସଂଗଠନଗୁଡ଼ିକ ଦେଶରେ ନୂତନ ଭାବେ କାର୍ଯ୍ୟକାରୀ ହୋଇଥିବା 4 ଶ୍ରମ ସଂହିତାକୁ ସ୍ୱାଗତ କରିଛନ୍ତି. ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ସର୍ବନିମ୍ନ ମଜୁରୀ ପ୍ରଦାନ ଢାଞ୍ଚା ସୁବ୍ୟବସ୍ଥିତ ହେବା ଏବଂ ପ୍ରତିଷ୍ଠାନଗତ ଦକ୍ଷତା ବୃଦ୍ଧି ଦିଗରେ ଏହି ସଂହିତାଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ସେମାନେ କହିଛନ୍ତି. ଅନ୍ତର୍ଭୁକ୍ତି ଏବଂ ଆଧୁନିକ ଶ୍ରମ ବ୍ୟବସ୍ଥା କ୍ଷେତ୍ରରେ ଭାରତର ଏଭଳି ପଦକ୍ଷେପ ଉଲ୍ଲେଖନୀୟ. ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ କହିଛି, ଏହି ଆନ୍ତର୍ଜାତିକ ସଂଗଠନଗୁଡ଼ିକର ମତାମତ ବିଶ୍ୱ ଶ୍ରମ ଏବଂ ସାମାଜିକ ସୁରକ୍ଷା ମାନଦଣ୍ଡ ହାସଲ କରିବା ନେଇ ଭାରତର ବ୍ୟାପକ ସଂସ୍କାର କ୍ଷେତ୍ର ଉପରେ ଗୁରୁତ୍ୱ ପ୍ରଦାନ କରୁଛି। ହଜ୍ 2026 ପାଇଁ ଆଜି ମୁମ୍ବାଇଠାରେ ହଜ୍ କମିଟିର ବୈଠକ ଅନୁଷ୍ଠିତ ହୋଇଛି। ଭାରତୀୟ ତୀର୍ଥଯାତ୍ରୀଙ୍କ ଯାତାୟାତକୁ ଅଧିକ ସୁଗମ ତଥା ସହଜ କରିବା ନେଇ ବୈଠକରେ ଆଲୋଚନା ହୋଇଛି। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ସଚିବ ଡକ୍ଟର ଚନ୍ଦ୍ରଶେଖର କୁମାର ଏହି ଆଲୋଚନା ବୈଠକକୁ ସମ୍ବୋଧନ କରି ହଜ୍ ଯାତ୍ରୀଙ୍କ ବକେୟା ପାଉଣାର 75% ତୁରନ୍ତ ପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି। ବାକି 25% ଯାଞ୍ଚ ପରେ ପ୍ରଦାନ କରିବାକୁ ସେ କମିଟିକୁ କହିଛନ୍ତି। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ଏବଂ ଭାରତୀୟ ହଜ୍ କମିଟି ମିଳିତ ଭାବେ ଭାରତୀୟ ତୀର୍ଥଯାତ୍ରୀଙ୍କ ସୁରକ୍ଷିତ ସୁସଂଗଠିତ ହଜ୍ ଯାତ୍ରାକୁ ସୁନିଶ୍ଚିତ କରିବା ନେଇ ପଦକ୍ଷେପ ଗ୍ରହଣ କରୁଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ତେଲଙ୍ଗାନାର ହାଇଦ୍ରାବାଦଠାରେ ନିଷିଦ୍ଧ ସିପିଆଇ ମାଓବାଦୀ ଗୋଷ୍ଠୀର 37 ଜଣ ସଦସ୍ୟ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ 3 ଜଣ ବରିଷ୍ଠ ରାଜ୍ୟ କମିଟି ସଦସ୍ୟ ଅଛନ୍ତି। ତେଲଙ୍ଗାନା ପୁଲିସ୍ ମହାନିର୍ଦ୍ଦେଶକ ବି ଶିବଧର ରେଡ୍ଡିଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଥିବା ଏହି ମାଓବାଦୀଙ୍କ ମଧ୍ୟରେ 25 ଜଣ ମହିଳା ସଦସ୍ୟ ଅନ୍ତର୍ଭୁକ୍ତ। ଗୋଟିଏ AK-47 ସହିତ 8 ବନ୍ଧୁକ ଏବଂ କିଛି ଅଫୁଟା ଗୁଳି ସେମାନେ ଦାଖଲ କରିଛନ୍ତି। ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ରେଡ୍ଡି କହିଛନ୍ତି, ହିଂସା ପଥ ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତକୁ ଫେରିଆସିବା ନେଇ ସରକାରଙ୍କ ଅନୁରୋଧ ପରିପ୍ରେକ୍ଷୀରେ ଏହି ମାଓବାଦୀମାନେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଛନ୍ତି। ମାଓ କାର୍ଯ୍ୟକଳାପ ବିରୁଦ୍ଧରେ ନିରନ୍ତର କାର୍ଯ୍ୟାନୁଷ୍ଠାନ ଏବଂ ସେମାନଙ୍କ ମଧ୍ୟରେ ଆଦର୍ଶଗତ ମତଭେଦ ଯୋଗୁଁ ମାଓ ସଂଗଠନ କ୍ରମଶଃ ଦୁର୍ବଳ ହେଉଛି ବୋଲି ଶ୍ରୀ ରେଡ୍ଡି କହିଛନ୍ତି। ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ପାକିସ୍ତାନୀ ପ୍ରଚାର ସଂସ୍ଥା ପକ୍ଷରୁ ପ୍ରସାରିତ ହେଉଥିବା ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ KJS ଧିଲୋଙ୍କ ଭିଡ଼ିଓ ବାର୍ତ୍ତାକୁ ସରକାର ଖଣ୍ଡନ କରିଛନ୍ତି। ପିଆଇବିର ତଥ୍ୟ ଅନୁସନ୍ଧାନକାରୀ ବ୍ୟୁରୋର ସତ୍ୟାସତ୍ୟ ସମୀକ୍ଷା ୟୁନିଟ୍ କହିଛି, ଶ୍ରୀ ଧିଲୋ ଏପରି କୌଣସି ବିବୃତ୍ତି ଦେଇନାହାନ୍ତି। ପ୍ରସାରିତ ହେଉଥିବା ଏହି ଭିଡ଼ିଓଟି ତଥ୍ୟଭିତ୍ତିକ ନୁହେଁ ଏବଂ ଭାରତୀୟ ସଶସ୍ତ ବାହିନୀ ଉପରେ ବିଶ୍ୱାସକୁ ଦୁର୍ବଳ କରିବା ନେଇ ଅଭିପ୍ରେରିତ। ସମୀକ୍ଷା ପରେ ୟୁନିଟ୍ ପ୍ରକୃତ ଭିଡ଼ିଓର ଏକ ଲିଙ୍କ୍ ମଧ୍ୟ ପ୍ରଦାନ କରିଛି। କୃତ୍ରିମ ବୁଦ୍ଧିମତା ଆଧାରରେ ଏଭଳି ମିଥ୍ୟା ଭିଡ଼ିଓ ପ୍ରସ୍ତୁତ କରାଯାଇଥିବା ଏହି ୟୁନିଟ୍ ସ୍ପଷ୍ଟ କରିଛି। ଏଭଳି ଭିଡ଼ିଓକୁ ବିଶ୍ୱାସ ନ କରିବାକୁ ପରାମର୍ଶ ଦିଆଯାଇଛି। ଏହି ଭିଡ଼ିଓ ବାର୍ତ୍ତାରେ ଶ୍ରୀ ଧିଲୋ ଦୁବାଇ ଏୟାର ଶୋରେ ତେଜସ୍ ଦୁର୍ଘଟଣା ପରିପ୍ରେକ୍ଷୀରେ ଲେଫ୍ଟନାଣ୍ଟ ଜେନେରାଲ ଭିକେ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରୁଥିବା ନେଇ ପ୍ରସାରଣ କରାଯାଇଛି। ଭିଏତନାମର କେନ୍ଦ୍ରୀୟ ଅଞ୍ଚଳରେ ପ୍ରବଳ ବର୍ଷାଜନିତ ବନ୍ୟା ପରିସ୍ଥିତିରେ ମୃତ୍ୟୁ ସଂଖ୍ୟା 55 ବୃଦ୍ଧି ପାଇଛି। ଭିଏତନାମର ବିପର୍ଯ୍ୟୟ ଏବଂ ଡାଇକ୍ ପରିଚାଳନା କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ଏବେ ମଧ୍ୟ 13 ଜଣ ନିଖୋଜ ଅଛନ୍ତି। ବନ୍ୟା ପ୍ରଭାବରେ ପ୍ରାୟ 80,000 ହେକ୍ଟର ଧାନ ଫସଲକୁ ମିଶାଇ ଅନ୍ୟାନ୍ୟ ଫସଲ କ୍ଷତିଗ୍ରସ୍ତ ହୋଇଛି। 32,00,000 ଅଧିକ କୁକୁଡ଼ା ଏବଂ ପଶୁଙ୍କର ମୃତ୍ୟୁ ହୋଇଥିବା ଆକଳନ କରାଯାଇଛି। 28,400 ଅଧିକ ବାସଗୃହ ଜଳମଗ୍ନ ରହିଥିବା ବେଳେ 946 କ୍ଷତିଗ୍ରସ୍ତ ହୋଇଛି। କର୍ତ୍ତୃପକ୍ଷ କହିଛନ୍ତି, ପ୍ରାୟ 358 ନିୟୁତ ଆମେରିକୀୟ ଡଲାର ଆର୍ଥିକ କ୍ଷତି ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ଅଧିକାଂଶ ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍ ସେବା ପୁନରୁଦ୍ଧାର କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ 75,000 ପରିବାରଙ୍କ ପାଖରେ ବିଦ୍ୟୁତ୍ ଯୋଗାଯୋଗ ପହଞ୍ଚିପାରି ନାହିଁ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଗୋଆରେ ଚାଲିଥିବା 56ତମ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ପରିପ୍ରେକ୍ଷୀରେ କେନ୍ଦ୍ରୀୟ ଯୋଗାଯୋଗ ସଂସ୍ଥା ପକ୍ଷରୁ ଦେଶର 16 ରାଜ୍ୟର ଲୋକକଳା ପ୍ରଦର୍ଶନ କରାଯାଉଛି। ଏଥିରେ ଅଂଶଗ୍ରହଣ କରିଥିବା କଳାକାରମାନେ ପାରମ୍ପରିକ ନୃତ୍ୟ ଏବଂ ସାଂସ୍କୃତିକ ଅଭିବ୍ୟକ୍ତି ପ୍ରଦର୍ଶନ କରୁଛନ୍ତି। ମହୋତ୍ସବରେ ଅଂଶଗ୍ରହଣ କରିଥିବା ଦେଶ ବିଦେଶର ନାଗରିକଙ୍କୁ ଏହା ଭାରତର ସମୃଦ୍ଧ ଏବଂ ବିବିଧ ଐତିହ୍ୟ ଉପରେ ସୂଚନା ପ୍ରଦାନ କରୁଛି। ଆଜି ହିମାଚଳ ପ୍ରଦେଶ, ତାମିଲନାଡୁ ଏବଂ ଜାମ୍ମୁ କାଶ୍ମୀରର କଳାକାରମାନେ ଲୋକନୃତ୍ୟ ପରିବେଷଣ କରିଥିଲେ। ଗୁଆହାଟୀ ଟେଷ୍ଟର ଆଜିର ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ତା'ର ପ୍ରଥମ ଇନିଂସରେ 6 ବିନିମୟରେ 247 ରନ୍ ସଂଗ୍ରହ କରିଛି। ବର୍ଷାପାରା କ୍ରିକେଟ୍ ଷ୍ଟାଡିୟମରେ ଆଜି ଆରମ୍ଭ ହୋଇଥିବା ଭାରତ ଦକ୍ଷିଣ ଆଫ୍ରିକା ଚଳିତ ସିରିଜ୍ର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ରେ ଟସ୍ ଜିତି ଦକ୍ଷିଣ ଆଫ୍ରିକା ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ପକ୍ଷରୁ କୁଲଦୀପ ଯାଦବ 3 ୱିକେଟ୍ ଅକ୍ତିଆର କରିଥିବାବେଳେ ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ଏବଂ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଛନ୍ତି। ବେକ ଆଘାତଜନିତ ଆହତ କାରଣରୁ ଶୁଭମନ ଗିଲ୍ ଏହି ଟେଷ୍ଟ ମ୍ୟାଚ୍ ଖେଳୁନାହାନ୍ତି। ରିଷଭ ପନ୍ଥଙ୍କ ଅଧିନାୟକତ୍ୱରେ ଭାରତ ଏହି ଟେଷ୍ଟ ମ୍ୟାଚ୍ ଖେଳୁଛି। କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା 30 ରନ୍ରେ ଭାରତକୁ ପରାସ୍ତ କରି ସିରିଜ୍ରେ 1-0 ଆଗୁଆ ରହିଛି। T20 ମହିଳା ଦୃଷ୍ଟିହୀନ ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍ ପର୍ଯ୍ୟାୟକୁ ଭାରତ ଉନ୍ନୀତ ହୋଇଛି। କଲମ୍ବୋଠାରେ ଆଜି ଅନୁଷ୍ଠିତ ମ୍ୟାଚ୍ରେ ଭାରତ ଅଷ୍ଟ୍ରେଲିଆକୁ 9 ପରାସ୍ତ କରିଛି। ଟସ୍ ଜିତି ଭାରତ ଅଷ୍ଟ୍ରେଲିଆକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଅଷ୍ଟ୍ରେଲିଆ 9 ବିନିମୟରେ 109 ରନ୍ ସଂଗ୍ରହ କରିଥିଲା। 110 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ଗୋଟିଏ ୱିକେଟ୍ ବିନିମୟରେ ଏହା ହାସଲ କରିପାରିଛି। ବିଶ୍ୱ ଅର୍ଥନୈତିକ କ୍ଷେତ୍ର ଏବଂ ଅଭିବୃଦ୍ଧିକୁ ଦୀର୍ଘ ସମୟ ଧରି G20 ସହଯୋଗ ପ୍ରଦାନ କରିଆସିଛି କହିଲେ ପ୍ରଧାନମନ୍ତ୍ରୀ। ସମ୍ମିଳନୀ ପରିପ୍ରେକ୍ଷୀରେ ବିଭିନ୍ନ ଦେଶର ନେତୃବୃନ୍ଦଙ୍କ ସହ କଲେ ଆଲୋଚନା। ଦେଶରେ କାର୍ଯ୍ୟକାରୀ ହୋଇଥିବା ନୂତନ 4 ଶ୍ରମ ସଂହିତାକୁ ସ୍ୱାଗତ କଲେ ଆନ୍ତର୍ଜାତିକ ପ୍ରମୁଖ ସଂଗଠନ। ତେଲଙ୍ଗାନାର ହାଇଦ୍ରାବାଦଠାରେ ଆତ୍ମସମର୍ପଣ କଲେ 37 ଜଣ ମାଓବାଦୀ। ଭିଏତନାମରେ ପ୍ରବଳ ବର୍ଷାଜନିତ ବନ୍ୟା ପରିସ୍ଥିତିରେ ମୃତ୍ୟୁ ସଂଖ୍ୟା 55 ବୃଦ୍ଧି। ଏବଂ ଗୁଆହାଟୀ ଟେଷ୍ଟର ଆଜି ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା 6 ବିନିମୟରେ ସଂଗ୍ରହ କରିଛି 247 ରନ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।